ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ସହ ମୁଁ ନୀନା ସାହୁ। ପ୍ରଥମେ ମୁଖ୍ୟ ସମ୍ବାଦ। ଭାରତ ଛାଡ଼ ଆନ୍ଦୋଳନ ଦେଶ ସ୍ୱାଧୀନତା ସଂଗ୍ରାମର ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ହର୍ ଘର୍ ତ୍ରିରଙ୍ଗା ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଦେଲେ ଆହ୍ୱାନ। ଜନଜାତି ସମ୍ପ୍ରଦାୟ ଲୋକଙ୍କ ଅଧିକାର ସୁରକ୍ଷାର ବାର୍ତ୍ତା ନେଇ ଆଜି ସାରା ବିଶ୍ୱରେ ପାଳନ କରାଯାଉଛି ଜନଜାତି ଦିବସ। ଏବଂ ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେଲା 71ତମ ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ଭାରତ ଇତିହାସରେ ଅଗଷ୍ଟ 9 ତାରିଖକୁ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ସମଗ୍ର ଦେଶ ପାଳନ କରୁଛି। ଦେଶ ସ୍ୱାଧୀନତା ସଂଗ୍ରାମର ସବୁଠାରୁ ବଡ଼ ଇଂରେଜ ବିରୋଧୀ ଆନ୍ଦୋଳନ ଆଜିର ଦିନରେ ଆରମ୍ଭ ହୋଇଥିଲା। 1942 ଅଗଷ୍ଟ 8ରେ ଭାରତୀୟ ଜାତୀୟ କଂଗ୍ରେସ ଇଂରେଜ ସରକାର ବିରୋଧରେ ଭାରତ ଛାଡ଼ ଆନ୍ଦୋଳନର ଡାକରା ଦେଇଥିଲା। ଆନ୍ଦୋଳନ କ୍ରାନ୍ତିର ରୂପ ନେଇଥିଲା। ମହାତ୍ମା ଗାନ୍ଧୀଙ୍କର ଭାରତ ଛାଡ଼ ଆନ୍ଦୋଳନ ଡାକରା କର ବା ମର ସ୍ଥିତି ସୃଷ୍ଟି କରିଥିଲା। ମୁମ୍ବାଇର ଅଗଷ୍ଟ କ୍ରାନ୍ତି ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଇଥାଏ। ଅଗଷ୍ଟ କ୍ରାନ୍ତି ଦିବସରେ ଦେଶରେ ଜାତୀୟତା ବୋଧ କାର୍ଯ୍ୟକ୍ରମମାନ ଆଜିଠାରୁ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ପାଳନ କରାଯିବ। ଭାରତ ଛାଡ଼ ଆନ୍ଦୋଳନର ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱାଧୀନ ଆନ୍ଦୋଳନରେ ଭାଗ ନେଇଥିବା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଭାରତ ଛାଡ଼ ଆନ୍ଦୋଳନକୁ ସ୍ୱାଧୀନତା ସଂଗ୍ରାମର ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ଏହି ଅବସରରେ ଏକ ଭିଡ଼ିଓ ବାର୍ତ୍ତାରେ ନିଜର ମତବ୍ୟକ୍ତ କରି ଶ୍ରୀ ମୋଦି କହିଛନ୍ତି, ଔପନିବେଶିକ ଶାସନରୁ ମୁକ୍ତି ପାଇଁ ଭାରତର ସଂଗ୍ରାମରେ ଭାରତ ଛାଡ଼ ଆନ୍ଦୋଳନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ହର୍ ଘର୍ ତ୍ରିରଙ୍ଗା ଅଭିଯାନକୁ ପୁଣି ଥରେ ସ୍କରଣୀୟ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଶ୍ରୀ ମୋଦି ଲୋକଙ୍କୁ ଉତ୍ସାହିତ କରିଛନ୍ତି।
ଇସି ଆନ୍ଦୋଳନରେ ବ୍ରିଟିଶ ରାଜ ସେ ମୁକ୍ତି କେ ଲିଏ ପୁରେ ଦେଶକୁ ସଂକଳ୍ପିତ କରି ଦିଆ। ୟେ ଓ ସମୟ ଥା ଜବ ଅଙ୍ଗ୍ରେଜୀ ସତ୍ତା କେ ବିରୋଧ ମେ ଭାରତୀୟ ଜନମାନସ ଗାଁ ହୋ ସହର ହୋ ପଡ଼େ ହୋ ଅନପଢ଼ ହୋ ଗରିବ ହୋ ଅମୀର ହୋ କନ୍ଧେ ସେ କନ୍ଧା ମିଲା କରକେ ଭାରତ ଛୋଡ଼ୋ ଆନ୍ଦୋଳନ କା ହିସ୍ସା ବନ।
ଇସି ସେ ପ୍ରେରିତ ହୋକର ଆଜ ପୁରା ଦେଶ ହର ବୁରାଇ କେ ଲିଏ କହ ରହା ହେ ଫିଟ ଇଣ୍ଡିଆ। ଚାରୋ ତରଫ ଏକ ହି ଗୁଞ୍ଜ ହେ କରପ୍ସନ ଫିଟ ଇଣ୍ଡିଆ, ଡାଇନେଷ୍ଟି ଫିଟ ଇଣ୍ଡିଆ, ଆପିଜମେଣ୍ଟ ଫିଟ ଇଣ୍ଡିଆ।
ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ରାଜ୍ୟପାଳ ରଘୁବର ଦାସ କହିଛନ୍ତି, ସ୍ୱାଧୀନତା ଆନ୍ଦୋଳନର ପ୍ରତୀକ ହେଉଛି ଅଗଷ୍ଟ କ୍ରାନ୍ତି ଦିବସ। ଏହି ଅବସରରେ ସେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ୱାଧୀନତାରେ ସଂଗ୍ରାମୀଙ୍କ ତ୍ୟାଗ ବଳିଦାନ ଯୁଗ ଯୁଗ ଧରି ଆମ ପାଇଁ ଆଦର୍ଶ ହୋଇ ରହିବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ବାର୍ତ୍ତାରେ କହିଛନ୍ତି, ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସମସ୍ତ ସଂଗ୍ରାମୀଙ୍କ ଅବଦାନ ସର୍ବଦା ସ୍କରଣୀୟ ହୋଇ ରହିବ। ନବରଙ୍ଗପୁର ଜିଲ୍ଲାରେ ସ୍ୱାଧୀନତା ସଂଗ୍ରାମୀ ଶହୀଦ ସ୍କୃତି ସଂସଦ ଆନୁକୂଲ୍ୟରେ ଅଗଷ୍ଟ କ୍ରାନ୍ତି ଦିବସ ପାଳିତ ହୋଇଛି। ଜିଲ୍ଲାର କୋଷାଗାର କାର୍ଯ୍ୟାଳୟ ପରିସରରେ ଥିବା ବ୍ରିଟିଶ ଶାସନ ସମୟର ପୁରୁଣା ଜେଲ୍ ନିକଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ କ୍ରାନ୍ତି ଦିବସ ପାଳନ କରାଯାଇଥିଲା। ଆସନ୍ତା 15 ତାରିଖ ଦେଶ ସ୍ୱାଧୀନତାର 77 ବର୍ଷ ପାଳନ ଅବସରରେ ଏହି ଅଭିଯାନ ଆଜିଠାରୁ 15 ତାରିଖ ପର୍ଯ୍ୟନ୍ତ ଚାଲିବ। ଜାତୀୟ ପତାକାକୁ ସମ୍ମାନ ଜଣାଇ ପ୍ରତ୍ୟେକ ନାଗରିକ ସେମାନଙ୍କର ଘର ଉପରେ ଜାତୀୟ ପତାକା ଉଡ଼ାଇ ସ୍ୱାଧୀନତା ଦିବସ ପାଳନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଜାତୀୟ ରାଜଧାନୀ ଦିଲ୍ଲୀରେ ଅଗଷ୍ଟ 13 ତାରିଖ ଦିନ ସାଂସଦଙ୍କ ତ୍ରିରଙ୍ଗା ବାଇକ୍ ର୍ୟାଲି ବାହାରିବ। ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଆରମ୍ଭର ପୂର୍ବ ସନ୍ଧ୍ୟାରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଶେଖାୱତ କହିଛନ୍ତି, ଏହାର ଉଦ୍ଦେଶ୍ୟ ନାଗରିକଙ୍କ ମଧ୍ୟରେ ଦେଶଭକ୍ତି ଓ ଜାତୀୟ ଗୌରବର ଭାବନା ସୃଷ୍ଟି କରିବା, ଦେଶର ପ୍ରତ୍ୟେକ ନାଗରିକଙ୍କୁ ନିଜ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବା ସହିତ ଏକ ସେଲ୍ଫି ନେଇ ଏହାକୁ ହର୍ ଘର୍ ତ୍ରିରଙ୍ଗା .com ରେ ଅପଲୋଡ କରିବାକୁ ନିବେଦନ କରିଛନ୍ତି। हर घर त्रिरंगा अभियान में सामिल होगा केन्द्रमंत्री धर्मेन्द्र प्रधान आह्वान देते सामाजिक गणमाध्यम से कहते जातीय एकता और अखंडता को बजाय रखा प्रधानमंत्री एभली भिन्नस्वादर कार्यक्रम आज आह्वान में परिणत हो। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିଛନ୍ତି। ଅପରାହ୍ନରେ ଗୋବର୍ଦ୍ଧନ ପୀଠ ଯାଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ ଆସନ୍ତାକାଲି ଏବଂ ରବିବାର ଦିନ ପୁରୀଠାରେ ସ୍ୱୟଂସେବକ ସଂଘର ପ୍ରାନ୍ତଃ ସେବା ପ୍ରମୁଖ ବୈଠକରେ ମୋହନ ଭାଗବତ ଯୋଗଦେବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ପୁରୀ ନରେନ୍ଦ୍ରକୋଣସ୍ଥିତ ବାଳାଶ୍ରମର ନବନିର୍ମିତ କୋଠାକୁ ଲୋକାର୍ପଣ କରିଛନ୍ତି। ରାଜ୍ୟରେ ଏହି ବାଳାଶ୍ରମର ସ୍ଥାନ ଉଚ୍ଚରେ ରହିଛି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ବାଳାଶ୍ରମର ଅନ୍ତେବାସୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହିତ ଉତ୍ତମ କାର୍ଯ୍ୟକଳାପ ପାଇଁ ଶିକ୍ଷା ଦେବା ଉପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଗୁରୁତ୍ୱାରୋପ କରିଥିଲେ। ଜନଜାତି ସମ୍ପ୍ରଦାୟର ଲୋକଙ୍କ ଅଧିକାରର ସୁରକ୍ଷା ଏବଂ ସେମାନଙ୍କ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ୱରେ ଆଜି ଜନଜାତି ଦିବସ ପାଳନ କରାଯାଉଛି। 1982 ଜେନେଭାଠାରେ ଆୟୋଜିତ ଜନଜାତି ଜନସଂଖ୍ୟା ସମ୍ପର୍କିତ ପ୍ରଥମ ଜାତିସଂଘ କାର୍ଯ୍ୟକାରିଣୀ ସମୂହ ବୈଠକରେ ଏହି ଦିବସକୁ ସ୍ୱୀକୃତି ପ୍ରଦାନ କରାଯାଇଥିଲା। ପରିବେଶ ସୁରକ୍ଷା ସହ ଜଡ଼ିତ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଆଦିବାସୀ ସମ୍ପ୍ରଦାୟର ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ଏବଂ ଭୂମିକାକୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଜନଜାତି ଦିବସ ପାଳନର ବାର୍ତ୍ତା ରହିଛି ପାରମ୍ପରିକ ଜ୍ଞାନର ସଂରକ୍ଷଣ ଓ ପ୍ରସାରରେ ଜନଜାତି ମହିଳାଙ୍କ ଭୂମିକା। ବିଶ୍ୱ ଜନଜାତି ଦିବସର ଶୁଭେଚ୍ଛା ଜଣାଇ ରାଜ୍ୟପାଳ ରଘୁବର ଦାସ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ପ୍ରକୃତିର ପୂଜକ ଆଦିକାଳରୁ ସଭ୍ୟତା ଓ ସଂସ୍କୃତିକୁ ସଂରକ୍ଷିତ କରି ରଖିବାରେ ଜନଜାତି ସମ୍ପ୍ରଦାୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ବିଶ୍ୱ ଜନଜାତି ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶ ତଥା ରାଜ୍ୟର ସମସ୍ତ ଜନଜାତି ସମ୍ପ୍ରଦାୟର ସାମଗ୍ରିକ ବିକାଶକୁ ଗୁରୁତ୍ୱ ଏବଂ ଦେଶର ବିକାଶରେ ସେମାନଙ୍କ ଅବଦାନକୁ ସମ୍ମାନ ଦେବା ସରକାରଙ୍କ ଦାୟିତ୍ୱ। ଜନଜାତି ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଏକ ପାରମ୍ପରିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏହି ସମାବେଶରେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲ୍ଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରର ବିକାଶରେ ଆଦିବାସୀମାନଙ୍କର ଯୋଗଦାନ, ଜଙ୍ଗଲ ସୁରକ୍ଷା ଏବଂ ପରିବେଶର ସୁରକ୍ଷା ସମ୍ପର୍କରେ ମତ ରଖିଥିଲେ। ସ୍ୱଭାବ କବି ଗଙ୍ଗାଧର ମେହେର ଓଡ଼ିଆ ସାହିତ୍ୟ ଜଗତର ଜଣେ ଚିର ଜାଜ୍ୱଲ୍ୟମାନ ବ୍ୟକ୍ତିତ୍ୱ। କବି ଗଙ୍ଗାଧର ଏକାଧାରରେ ପ୍ରକୃତି କବି, ସ୍ୱଭାବ କବି ଭାବେ ପରିଚିତ। ଭାରତୀୟ ସାହିତ୍ୟରେ ତାଙ୍କୁ ଜଣେ ମହାନ କବି ଭାବେ ଗଣନା କରାଯାଏ। କବି ଗଙ୍ଗାଧର ମେହେର କବିତା ମାଧ୍ୟମରେ ସ୍ୱଭାବକୁ ଲେଖନୀ ବଖାଣିବାରେ ସିଦ୍ଧହସ୍ତ ଥିଲେ। କବିଙ୍କର ତପସ୍ୱିନୀ କାବ୍ୟ ଏବଂ ମଙ୍ଗଳେ ଅଇଲା ଉଷା ଓଡ଼ିଶାର ଘରେ ଘରେ ପରିଚିତ। ସେହିଭଳି ଇନ୍ଦୁମତୀ, କିଚକବଧ, ପ୍ରଣୟବଲ୍ଲରୀ, ଉତ୍କଳ ଲକ୍ଷ୍ମୀ, ଅଯୋଧ୍ୟା ଦୃଶ୍ୟ ଭଳି ଉଚ୍ଚକୋଟୀର କାବ୍ୟ କବିତା ରଚନା କରି ଓଡ଼ିଆ ଭାଷା ଆନ୍ଦୋଳନକୁ କବି ଗଙ୍ଗାଧର ତେଜିଆନ କରିଥିଲେ। 1862 ଆଜିର ଦିନରେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ଏବଂ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲିରେ କବି ଜନ୍ମଗ୍ରହଣ କରିଥିଲେ। ତାଙ୍କର ଜନ୍ମ ଦିବସରେ ଓଡ଼ିଶାବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଅନୁସୂଚିତ ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରମୋଦ କୁମାର ସୁତାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୋର୍ଚ୍ଚାର ରାଜ୍ୟ ଉପସଭାପତି ଚକ୍ରଧର ସେଠୀ ପ୍ରମୁଖ ଯୋଗଦେଇ ହର୍ ଘର୍ ତ୍ରିରଙ୍ଗା, ସ୍ୱଚ୍ଛ ଭାରତ ଏବଂ ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ସହ ପରିବେଶ ସୁରକ୍ଷା ପାଇଁ ମା'ଙ୍କ ପାଇଁ ଗଛଟିଏ ଚାରାରୋପଣ କରିବାକୁ ମତପୋଷଣ କରିଥିଲେ। ବାଚସ୍କତି ସୁରମା ପାଢ଼ୀ ଜିଲ୍ଲାରେ ଶାନ୍ତି ରକ୍ଷା, ନୟାଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ପୁଲିସ୍ ପ୍ରଶାସନ ପକ୍ଷରୁ ଅପରେସନ୍ ମିସିଂ ମୋବାଇଲ୍ କାର୍ଯ୍ୟକ୍ରମ ମଧ୍ୟ ଆଜି ଅନୁଷ୍ଠିତ ହୋଇଛି। ହଜିଯାଇଥିବା ମୋବାଇଲ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲା ପୁଲିସ୍ ଏକ ମାସ ମଧ୍ୟରେ 200 ଚୋରା ମୋବାଇଲ୍ ଜବତ କରି ଲୋକଙ୍କୁ ଫେରାଇଛି। ପୁଲିସ୍ର ଏହି ସଫଳତାକୁ ସବୁ ଜିଲ୍ଲାରେ ଆପଣାଇବା ପାଇଁ ବାଚସ୍କତି ଆହ୍ୱାନ ଦେଇଛନ୍ତି। ନୟାଗଡ଼ ଜିଲ୍ଲାରେ ଶାନ୍ତି ପ୍ରତିଷ୍ଠା ପାଇଁ 13 ପୁଲିସ୍ ଥାନାରେ ବରିଷ୍ଠ ନାଗରିକ ଡେସ୍କ ଆରମ୍ଭ କରାଯିବା ସହ 10 ତାଲିମପ୍ରାପ୍ତ ମହିଳା କନେଷ୍ଟବଳଙ୍କୁ ନେଇ ଆଣ୍ଟି ର୍ୟାଗିଂ ସ୍କ୍ୱାଡ୍ ଗଠନ କରାଯାଇଛି। ଓଡ଼ିଶା ଭାରୋତ୍ତୋଳନ ଆସୋସିଏସନ୍ ଆନୁକୂଲ୍ୟରେ ବ୍ରହ୍ମପୁରଠାରେ ଆଜିଠାରୁ ତିନିଦିନ ଧରି ମହାତ୍ମା ଗାନ୍ଧୀ ଷ୍ଟାଡିୟମ୍ଠାରେ 71ତମ ରାଜ୍ୟ ଭାରୋତ୍ତୋଳନ ଚାମ୍ପିୟନ୍ ପ୍ରତିଯୋଗିତା ଆରମ୍ଭ ହୋଇଛି। ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ଏହାକୁ ଉଦ୍ଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ 120 ଜଣ ପୁରୁଷ ଏବଂ 40 ଜଣ ମହିଳା ପ୍ରତିଯୋଗୀ ଭାଗ ନେଇଛନ୍ତି। ଜାତୀୟ ସ୍ତରରେ ପ୍ରତିଯୋଗିତା ଚୟନ ପାଇଁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି ବୋଲି ଆସୋସିଏସନ୍ର ସଭାପତି ଇଞ୍ଜିନିୟର ଚିତ୍ତରଞ୍ଜନ ସ୍ୱାଇଁ କହିଛନ୍ତି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବାରୁ କର୍ତ୍ତୃପକ୍ଷ ଆଜି ଆଉ 6ଟି ଗେଟ୍ ଖୋଲିଛନ୍ତି। ବର୍ତ୍ତମାନ ଜଳଭଣ୍ଡାରରୁ 14ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ମଧ୍ୟାହ୍ନ 12ଟା ସୁଦ୍ଧା ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ 268,917 କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ 248,855 କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇ 612.52 ଫୁଟରେ ପହଞ୍ଚିଛି ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ସମ୍ଭଲପୁର, ସୋନପୁର, ନୟାଗଡ଼, ଅନୁଗୁଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ଛାଡ଼ ଆନ୍ଦୋଳନ ଦେଶ ସ୍ୱାଧୀନତା ସଂଗ୍ରାମର ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ହର୍ ଘର୍ ତ୍ରିରଙ୍ଗା ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଦେଲେ ଆହ୍ୱାନ। ଜନଜାତି ସମ୍ପ୍ରଦାୟ ଲୋକଙ୍କ ଅଧିକାର ସୁରକ୍ଷାର ବାର୍ତ୍ତା ନେଇ ଆଜି ସାରା ବିଶ୍ୱରେ ପାଳନ କରାଯାଉଛି ଜନଜାତି ଦିବସ ଏବଂ ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମ୍ରେ ଆଜିଠାରୁ ଆରମ୍ଭ ହେଲା 71ତମ ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ। ନମସ୍କାର।